ନମସ୍କାର, ମୋ ନାଁ ଶାନ୍ତିଲତା ଦାସ, ମୁଁ ଶହୀଦନଗର ତେଲୁଗୁ ବସ୍ତି ଅଛି, ଆଉ ଏସ୍ଟିଓ କମିଟିର ମେମ୍ବର ଅଛି। ଆମର ମାଧୁରୀ ମା ଅଛନ୍ତି କିନ୍ନର, ତାଙ୍କର ଯୋଉ ତାଙ୍କ ସାଙ୍ଗରେ ଆମର ସମ୍ପର୍କ ବହୁତ ଭଲ ରହେ, ତେଣୁ ସିଏ ଆମ ସବୁ କାମରେ ସହଯୋଗ ଆମକୁ କରନ୍ତି, ଆମେ ବି ତାଙ୍କୁ ସବୁ କାମରେ ବି ସହଯୋଗ କରୁ। ଆଉ ତାପରେ ସିଏ ବି ଆମର ଯେତେ ଓଷା ପର୍ବପର୍ବାଣି ହୁଏ ସିଏ ବି ଆସନ୍ତି, ସବୁଥିରେ ଆମର ମିଟିଂ ହେଲେ ସବୁଥିରେ ସିଏ ଆସନ୍ତି, ଆମେ ବି ତାଙ୍କ ମିଟିଂରେ ସବୁଥିରେ ଯାହା ଭଲ ମନ୍ଦ ଓଷା ପର୍ବରେ ଆମକୁ ବି ଡାକନ୍ତି, ଆମେ ବି ଯାଉ। ସିଏ ଆମ ସାଙ୍ଗେ ଯେତିକି ସମ୍ପର୍କରେ ଚଳନ୍ତି ଆମେ ବି ତାଙ୍କ ସାଙ୍ଗେ ସବୁ ଆମେ ତାଙ୍କୁ ବି ଘୃଣା କରୁନା, ସିଏ ବି ଆମକୁ ଘୃଣା କରନ୍ତିନି। ଆଉ ତାପରେ ସିଏ ଆମର ଆସନ୍ତି, ଆମ ସାହିରେ ଭଲ ମନ୍ଦ କାମ ହେଲେ ସିଏ ବି ଆସନ୍ତି। ଆଉ ତାଙ୍କର ଗୋଟେ ଲାଟିନ୍ ନାହିଁ ଦୁଇଟା, ସେ ସେଥିପାଇଁ ବହୁତ ହଇରାଣ ହେଉଛନ୍ତି। ତାପରେ ଅଳିଆ ବାଲା ଆସୁଛନ୍ତି, ଅଳିଆ ବି ନେଉନାହାନ୍ତି, ତେଣୁ ତାଙ୍କୁ ଅଳିଆ କେମିତି ତାଙ୍କ ପାଇଁ ସବୁ ସଫାସୁତ ରହିବା ପାଇଁ ଆମେ ବି ତାଙ୍କ ପାଇଁ ଚେଷ୍ଟା କରୁଛୁ। ତାପରେ ଲାଟିନ୍ ଦୁଇଟା ତାଙ୍କ ପାଇଁ 30 ଜଣ ଅଛନ୍ତି, ତାଙ୍କ 30 ଜଣ ଭିତରେ ତାଙ୍କ ଲାଟିନ୍ ଜମା 2 ଅଛି, ତେଣୁ ଆଉ 2 ଲାଟିନ୍ ହେଲେ ବି ଆମେ ଭଲ ହବ, ଉପକାର ହବ, ତେଣୁ ଆମେ ସେଇଥିପାଇଁ ତାଙ୍କ ପାଇଁ ବି ଆମେ ବି ଚାହୁଁଛୁ। ସିଏ ଯେମିତି ଭଲରେ ରହିବେ ଆମେ ବି ସେମିତି ଭଲରେ ରହିବୁ, ସେଥିପାଇଁ ଆମେ ସବୁ ଚାହୁଁଛୁ।